आकाशवाणी संवाद पढ़ुछंती आदित्य नारायण दास। मुख्य संवाद, देशर जहाज निर्माण एवं सामुद्रिक इकोसिस्टम को 69,725 टंका व्यय अटकळरे पुनर्जीवित करिबा प्रस्ताव को केन्द्र कैबिनेटर अनुमोदन। छत्तीसगढ़ दांतेवाड़ा जिले में 21 महिला समेत 71 जन माओवादी आत्मसमर्पण। प्रख्यात कन्नड़ साहित्यिक एस एल भायरप्पा परलोक शोक प्रकाश कले राष्ट्रपति स्वराष्ट्रमंत्री। एवं एशिया कप क्रिकेट टूर्णामेंटर सुपर फोर पर्यायर आज राति 8:00 भारत भेटिव बांग्लादेश को। विस्तृत संवाद, ଭାରତର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଇକୋସିଷ୍ଟମକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି 69,725 କୋଟି ଟଙ୍କାର ଏକ ପ୍ୟାକେଜକୁ ଅନୁମୋଦନ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ୟାକେଜ ଘରୋଇ କ୍ଷମତାକୁ ସୁଦୃଢ଼ କରିବା, ଦୀର୍ଘକାଳୀନ ଆର୍ଥିକ ସହାୟତାକୁ ଉନ୍ନତ କରିବା, ସବୁଜ କ୍ଷେତ୍ର ଏବଂ ବ୍ରାଉନ୍ଫିଲ୍ଡ ଜାହାଜ ନିର୍ମାଣ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଚାରିସ୍ତରୀୟ ପଦ୍ଧତି ପ୍ରଚଳନ କରୁଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହା ବୈଷୟିକ କ୍ଷମତା ଏବଂ ଦକ୍ଷତା ବୃଦ୍ଧି କରିବା ସହିତ ଏକ ଦୃଢ଼ ସାମୁଦ୍ରିକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଆଇନଗତ, ଟିକସ ଏବଂ ନୀତିଗତ ସଂସ୍କାରକୁ କାର୍ଯ୍ୟକାରୀ କରିବ। ମନ୍ତ୍ରୀ କହିଛନ୍ତି, ଏହି ପ୍ୟାକେଜ୍ ଅଧୀନରେ ଜାହାଜ ନିର୍ମାଣ ଓ ଆର୍ଥିକ ସହାୟତା ଯୋଜନାକୁ 2036 ମସିହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହାର ମୋଟ କର୍ପସ 24,736 କୋଟି ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଯୋଜନା ଭାରତରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏଥିରେ 4,000 କୋଟି ଟଙ୍କାରୁ ଅଧିକ ଆବଣ୍ଟନ ସହିତ ଏକ ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରୀ କହିଛନ୍ତି, ସମସ୍ତ ପଦକ୍ଷେପର କାର୍ଯ୍ୟାନ୍ୱୟନ ତଦାରଖ କରିବା ପାଇଁ ଏକ ଜାତୀୟ ନିର୍ମାଣ ମିଶନ ମଧ୍ୟ ପ୍ରତିଷ୍ଠା କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ 10,91,000 ରେଳ କର୍ମଚାରୀଙ୍କୁ 1,865 କୋଟି ଟଙ୍କାରୁ ଅଧିକ 78 ଦିନର ଉତ୍ପାଦକତା ଲିଙ୍କ୍ ବୋନସ୍ ପିଏଲ୍ବି ପ୍ରଦାନ କରିବାକୁ ଅନୁମୋଦନ କରିଛି। ପ୍ରତିବର୍ଷ ଦୁର୍ଗାପୂଜା ଏବଂ ଦଶହରା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲ୍ବି ପ୍ରଦାନ କରାଯାଇଥାଏ। ରେଳ କର୍ମଚାରୀଙ୍କୁ ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ସହ ପ୍ରେରଣା ଦେବା ପାଇଁ ପିଏଲ୍ବି ଏକ ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିଥାଏ। ଶ୍ରୀ ବୈଷ୍ଣବ କହିଛନ୍ତି, ପଞ୍ଚଦଶ ଅର୍ଥ କମିଶନ 2021-22ରୁ 25-26 ଅବଧି ପାଇଁ 2,277 କୋଟି ଟଙ୍କାରୁ ଅଧିକ ବ୍ୟୟ ସହିତ ଦକ୍ଷତା ବିକାଶ ଏବଂ ମାନବ ସମ୍ଭଳ ବିକାଶ ଉପରେ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ବିଭାଗ DSIR, ବୈଜ୍ଞାନିକ ଏବଂ ଶିଳ୍ପ ପରିଷଦ CSIR ଯୋଜନାକୁ ଅନୁମୋଦନ କରିଛି। ସେ କହିଛନ୍ତି, ଏହି ଯୋଜନା CSIR ଦ୍ୱାରା କାର୍ଯ୍ୟକାରୀ ହେଉଛି ଏବଂ ଏହା ଦେଶର ସମସ୍ତ ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଜାତୀୟ ପ୍ରୟୋଗଶାଳା, ଜାତୀୟ ଗୁରୁତ୍ୱ ପ୍ରତିଷ୍ଠାନ, ପ୍ରସିଦ୍ଧ ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ। ମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟ, ଶିଳ୍ପ, ଜାତୀୟ ଗବେଷଣା, ବିକାଶ ପ୍ରୟୋଗଶାଳା ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକରେ ଜୀବିକା ଗଠନ କରିବାକୁ ଆକାଂକ୍ଷୀ ଯୁବକ ଉତ୍ସାହୀ ଗବେଷକମାନଙ୍କ ପାଇଁ ଏକ ବିସ୍ତୃତ ମଞ୍ଚ ମଧ୍ୟ ପ୍ରଦାନ କରିବ। ସେ କହିଛନ୍ତି, ପ୍ରସିଦ୍ଧ ବୈଜ୍ଞାନିକ ଏବଂ ପ୍ରଫେସରମାନଙ୍କ ମାର୍ଗଦର୍ଶନରେ ଏହି ଯୋଜନା ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଇଞ୍ଜିନିୟରିଂ, ଚିକିତ୍ସା ଏବଂ ଗାଣିତିକ ବିଜ୍ଞାନ ଷ୍ଟେମ୍ରେ ଅଭିବୃଦ୍ଧିକୁ ମଧ୍ୟ ବିଶେଷ ଭାବରେ ପ୍ରୋତ୍ସାହିତ କରିବ। ଶ୍ରୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ଦେଶର ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା କ୍ଷମତାର ଏକ ବଡ଼ ବିସ୍ତାରକୁ ମଧ୍ୟ ଅନୁମୋଦନ କରିଛି। ବିଶେଷକରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା CSSର ତୃତୀୟ ପର୍ଯ୍ୟାୟ ସହିତ 5,000 ସ୍ନାତକୋତ୍ତର ଆସନକୁ ଯୋଡ଼ିବା ସହିତ CSSର ସମ୍ପ୍ରସାରଣ ଦ୍ୱାରା 5,023 ଅଧିକ MBBS ଆସନ ସୃଷ୍ଟି ହୋଇଛି।
करीब 95,000 करोड़ रुपीस के टोटल फैसले आज के कैबिनेट मीटिंग में हुए हैं। कई सेक्टर्स को कवर करते हैं ये फैसले, रेलवे, हाईवे, रेलवे के बोनस का विषय है शिप बिल्डिंग में, मेजर रिफॉर्म है हमारी ह्यूमन रिसोर्स रिसर्च एंड डेवलपमेंट एक्टिविटीज के लिए, रिसर्च एक्टिविटीज के लिए फेलोशिप का प्रोग्राम और मेडिकल एजुकेशन में नंबर ऑफ सीट्स को बढ़ाना।
ମନ୍ତ୍ରୀ ଆହୁରି କହିଛନ୍ତି, ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି CPEA ଆଜି 2,192 କୋଟି ଟଙ୍କା ବ୍ୟୟରେ ବିହାରର ବଖିତିଆପୁର ରାଜଗିରି ତିଲାଇୟା ରେଳ ଲାଇନ୍ ସେକ୍ସନକୁ ଦୋହରୀକରଣ କରିବାକୁ ମଧ୍ୟ ଅନୁମୋଦନ କରିଛି। ସେ କହିଛନ୍ତି, ବିହାରର 4 ଜିଲ୍ଲା ଆସୁଥିବା ଏହି ପ୍ରକଳ୍ପ ରେଳପଥର ନେଟୱାର୍କକୁ 104 କିଲୋମିଟର ବୃଦ୍ଧି କରିବ। ଏହା ରାଜଗିର ଶାନ୍ତିସ୍ତୂପ, ନାଳନ୍ଦା ଏବଂ ପାୱାପୁରୀ ଭଳି ସ୍ଥାନଗୁଡ଼ିକୁ ମଧ୍ୟ ରେଳ ସଂଯୋଗ ବୃଦ୍ଧି କରିବ, ଯାହାଦ୍ୱାରା ପର୍ଯ୍ୟଟନର ବିକାଶ ହୋଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ବିହାରରେ ଜାତୀୟ ରାଜପଥ 149W ଚାରିଲେନ୍ ସାହେବଗଞ୍ଜ ଆରେରାଜ ବେଟିଆ ସେକ୍ସନକୁ ହାଇବ୍ରିଡ୍ ଆନୁଇଟି ମୋଡ୍ରେ ନିର୍ମାଣ କରିବାକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପର ଦୈର୍ଘ୍ୟ ପ୍ରାୟ 79 କିଲୋମିଟର ଏବଂ ମୂଲ୍ୟ 3,822 କୋଟି ଟଙ୍କାରୁ ଅଧିକ ହେବ। ଚାରିଲେନ୍ ବିଶିଷ୍ଟ ଗ୍ରୀନ୍ଫିଲ୍ଡ ପ୍ରକଳ୍ପ ପାଟନା ବେଟିଆ ମଧ୍ୟରେ ସଂଯୋଗୀକରଣକୁ ଉନ୍ନତ କରିବା ସହିତ ଉତ୍ତର ବିହାର ଜିଲ୍ଲା ଏବଂ ଭାରତ ନେପାଳ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମଧ୍ୟ ସଂଯୋଗ କରିବ ବୋଲି ମନ୍ତ୍ରୀ କହିଛନ୍ତି।
रेलवे का बख्तियारपुर राजगीर तिलैया लाइन है, इसकी डबलिंग का फैसला लिया गया है। आप इस प्रोजेक्ट को अगर देखें, चार बड़े जो हमारे सांस्कृतिक क्षेत्र हैं, राजगीर, नालंदा, पावापुरी, बोधगया जी मिला के ये बहुत ही इम्पोर्टेंट एक लाइन बनती है। ये लाइन अभी तक सिंगल लाइन थी, तो सिंगल लाइन के कारण इसकी लिमिटेड कैपेसिटी थी और डबल हो जाने से इसकी कैपेसिटी सब्सटैंशियली बढ़ जाएगी।
आपण माने संवाद सुनछंती आकाशवाणी रो। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଆଜି 21 ମହିଳାଙ୍କ ସମେତ ମୋଟ 71 ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 30 ଜଣଙ୍କ ଉପରେ ମୋଟ 64 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରେ ଚାଲିଥିବା ଲୋନ୍ ଭାରାତୁ ବା ଗୃହକୁ ଫେରିଚାଲ ଅଭିଯାନ ପ୍ରଭାବରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କର ପୁନଃଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ 50,000 ଟଙ୍କା ଲେଖାଏଁ ଆର୍ଥିକ ପ୍ରୋହାହନ ରାଶି ପ୍ରଦାନ କରାଯିବା ସହିତ ଦକ୍ଷତା ବିକାଶ ତାଲିମ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ପ୍ରସିଦ୍ଧ କନ୍ନଡ଼ ଲେଖକ ଡକ୍ଟର ଏସ୍ଏଲ୍ ଭାଇରାପ୍ପାଙ୍କର ଆଜି ବେଙ୍ଗାଲୁରୁଠାରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ରୋଗ ଓ ଶାରୀରିକ ଅସୁସ୍ଥତା ଯୋଗୁଁ 94 ବୟସ୍କ ଭାଇରାପ୍ପାଙ୍କର ସ୍ଥାନୀୟ ଏକ ଘରୋଇ ହସ୍କିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। 25ରୁ ଉର୍ଦ୍ଧ୍ୱ ଉପନ୍ୟାସର ରଚୟିତା ଭାଇରାପ୍ପାଙ୍କର କନ୍ନଡ଼ ସାହିତ୍ୟ ସଂସ୍କୃତିର ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଭୂମିକା ରହିଛି। ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ 2023 କେନ୍ଦ୍ର ସରକାର ଭାଇରାପ୍ପାଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରିଥିଲେ। ଏହାଛଡ଼ା 2015 ସାହିତ୍ୟ ଏକାଡେମୀ ଫେଲୋସିପ୍ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ 2010 ସରସ୍ୱତୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ସାଧାରଣ ଜନତାଙ୍କ ଶେଷ ଦର୍ଶନ ସହ ସମ୍ମାନ ପ୍ରଦର୍ଶନ ନିମନ୍ତେ ଆସନ୍ତାକାଲି ପର୍ଯ୍ୟନ୍ତ ମୈସୁରରେ ଏହି ମହାନ ଲେଖକଙ୍କର ପାର୍ଥିବ ଶରୀରକୁ ରଖାଯିବ। ଆସନ୍ତା ଶୁକ୍ରବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ଏସ୍ଏଲ୍ ଭାଇରାପ୍ପାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ସାହିତ୍ୟ, ସଂସ୍କୃତି, ବୌଦ୍ଧିକ ଚିନ୍ତାଧାରା, ଦର୍ଶନଶାସ୍ତ୍ର କ୍ଷେତ୍ରରେ ଡକ୍ଟର ଭାଇରାପ୍ପାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଅନବଦ୍ୟ ସୃଷ୍ଟି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ଭାଇରାପ୍ପାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଗତ 6 ଦଶନ୍ଧି ଧରି ଏହି ମହାନ ସାହିତ୍ୟିକ ଭାରତୀୟ ଦର୍ଶନଶାସ୍ତ୍ର ପରମ୍ପରା ଏବଂ ସାମାଜିକ ସମସ୍ୟା ଉପରେ ବିଭିନ୍ନ ଲେଖା ମାଧ୍ୟମରେ ଆଲୋକପାତ କରିଆସିଛନ୍ତି। ତାଙ୍କ ବିୟୋଗ ସମାଜ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ଶାହା କହିଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆଜି ଆସନ୍ତୁ ଜାଣିବା, ଭାରତକୁ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍ରେ ପରିଣତ କରିବା ଦିଗରେ ନବସୃଜନତା ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସରକାରଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସର ଉଦ୍ଦେଶ୍ୟ ସମ୍ପର୍କରେ। ଦେଶର ନବସୃଜନତା, ସଂସ୍କୃତି ଏବଂ ଐତିହ୍ୟର ସୂକ୍ଷ୍ମ ଶକ୍ତି ମାଧ୍ୟମରେ ଭାରତକୁ ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ିତୋଳିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଦୃଷ୍ଟିକୋଣକୁ ସାକାର କରିବା ଲାଗି ଗତ ମଇ ମାସ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ୱେବ୍ସର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ମଞ୍ଚରେ ମନୋରଞ୍ଜନ, ଗଣମାଧ୍ୟମ ଓ ଡିଜିଟାଲ ନବସୃଜନତା କ୍ଷେତ୍ରର ବିଶ୍ୱବ୍ୟାପୀ ଷ୍ଟାର୍ଟଅପ୍, ଅଗ୍ରଣୀ ଶିକ୍ଷାନୁଷ୍ଠାନ, ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ରିତ କରାଯାଇଥିଲା। ଏହି ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନବସୃଜନାତ୍ମକ ଅର୍ଥନୀତି ମାଧ୍ୟମରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦକୁ ଏକ ସକାରାତ୍ମକ ସହାୟତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ। କ୍ରିକେଟ୍। ପୁରୁଷ ଟି20 ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁପର ଫୋର୍ ପର୍ଯ୍ୟାୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଉ କିଛି ସମୟ ପରେ ମୁକାବିଲା ହେବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8ଟାରେ ଆରମ୍ଭ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ଇକୋସିଷ୍ଟମ୍କୁ 69,725 ଟଙ୍କା ବ୍ୟୟ ଅଟକଳରେ ପୁନର୍ଜୀବିତ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ 21 ମହିଳାଙ୍କ ସମେତ 71 ଜଣ ମାଓବାଦୀଙ୍କ ଆତ୍ମସମର୍ପଣ। ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ଏସ୍ ଏଲ୍ ଭାଇରାପ୍ପାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁପର ଫୋର୍ ପର୍ଯ୍ୟାୟରେ ଆଜି ରାତି 8:00 ଭାରତ ଭେଟିବ ବାଂଲାଦେଶ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।